ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
କାର୍ଯ୍ୟକ୍ରିୟା ମୁଁ କରୁଥିବି ଧ୍ୟାନ ଅତିବ ପବିତ୍ର ତାଙ୍କ କାର୍ଯ୍ୟ ସବୁ
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
ଜହନ ୱିକ୍ଲିଫ ଭାଗ ଦୁଇ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ରଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଯେପରିକି ଗତକାଲିଠୁ ଆମେ ଆଲୋଚନା କରୁଛୁ ଏକ ବ୍ୟକ୍ତି ବିଷୟରେ, ଯିଏକି ପରମେଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିବା ନିମନ୍ତେ, ପରମେଶ୍ୱରଙ୍କ ବାକ୍ୟକୁ ସତ୍ୟରେ ଆଣିବା ନିମନ୍ତେ ଲାଗିଛନ୍ତି। ତାହାର ନାମ ହେଉଛି ଜନ୍ ୱିକ୍ଲିପ୍ସ। ବନ୍ଧୁ, ବିଳାସପୂର୍ଣ୍ଣ ଏବଂ ଆନନ୍ଦରେ ସମୟ ଅତିବାହିତ କରୁଥିବା ବେଳେ ସେମାନେ ସେମାନଙ୍କ ବଦଳରେ ଅଜ୍ଞ ପୁରୁଷମାନଙ୍କୁ ପଠାଇଲେ, ଯେଉଁମାନେ କେବଳ ଚମତ୍କାର କାହାଣୀ କିମ୍ବଦନ୍ତୀ ଏବଂ ଉପହାସ ବିଷୟରେ ବର୍ଣ୍ଣନା କରିପାରନ୍ତି, ଯାହା ଲୋକମାନଙ୍କୁ ଉପହାସ କରେ ଏବଂ ସେମାନଙ୍କୁ ଭିକ୍ଷୁମାନଙ୍କ ନକଲ ଭାବରେ ପରିଣତ କରେ। ତଥାପି ଭ୍ରାତ୍ରାମାନେ ଅନ୍ଧବିଶ୍ୱାସୀ ଜନତାଙ୍କ ଉପରେ ନିଜର ଧାରଣା ବଜାଇ ରଖିବାରେ ଲାଗିଲେ ଏବଂ ସେମାନଙ୍କୁ ବିଶ୍ୱାସ କରିବାକୁ ଲାଗିଲେ ଯେ ପୋପଙ୍କ ସର୍ବୋତ୍ତ ସ୍ୱୀକାର କରିବା, ସାଧୁମାନଙ୍କୁ ଆଦର କରିବା ଏବଂ ଭିକ୍ଷୁମାନଙ୍କୁ ଉପହାର ଦେବାରେ ସମସ୍ତ ଧାର୍ମିକ କର୍ତ୍ତବ୍ୟ ଗଠିତ ହୋଇଥିଲା ଏବଂ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହା ଯଥେଷ୍ଟ ଥିଲା। ବନ୍ଧୁ, ସ୍ୱର୍ଗରେ ଏକ ସ୍ଥାନ ଶିଖିବା ଏବଂ ଧର୍ମର ପୁରୁଷମାନେ ଏହି ରାକ୍ଷସ ଆଦେଶର ଏକ ସଂସ୍କାର ଆଣିବା ପାଇଁ ବୃଥା ପରିଶ୍ରମ କରିଥିଲେ, କିନ୍ତୁ ୱିକ୍ଲିଫ୍ ଅଧିକ ସ୍ପଷ୍ଟ ଜ୍ଞାନ ସହିତ ମନ୍ଦତାର ମୂଳକୁ ଆଘାତ କରି ସେହି ଯେଉଁ ସିଷ୍ଟମ ନିଜେ ମିଥ୍ୟା ଏବଂ ଏହାକୁ ରଦ୍ଦ କରିଯିବା ଉଚିତ ବୋଲି ଘୋଷଣା କଲେ। ଆଲୋଚନା ଏକ ଅନୁସନ୍ଧାନ ଜାଗ୍ରତ ହେଉଥିଲା। ଭିକ୍ଷୁମାନେ ଦେଶ ଭ୍ରମଣ କରି ପୋପଙ୍କ ସାକ୍ଷ୍ୟ ବିକ୍ରୟ କରି ଅନେକଙ୍କୁ ଟଙ୍କା ଦେଇ କ୍ଷମା କିଣିବାର ସମ୍ଭାବନା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ ସେମାନେ ରୋମର ପଣ୍ଟି ଅପେକ୍ଷା ଈଶ୍ୱରଙ୍କ ଠାରୁ କ୍ଷମା ପ୍ରାର୍ଥନା କରିବା ଉଚିତ ନୁହେଁ କି ବୋଲି ସେମାନେ ପ୍ରଶ୍ନ କରିଥିଲେ। ବନ୍ଧୁ, ଅଳ୍ପ କେତେକ ଜନ ଭ୍ରାତ୍ରାଙ୍କ ବଳାତ୍କାରରେ ଭୟଭୀତ ହୋଇନଥିଲେ, ଯାହାର ଲୋଭ କେବେ ସନ୍ତୁଷ୍ଟ ହେବ ନାହିଁ। ସେମାନେ କହିଥିଲେ, ରୋମର ଭିକ୍ଷୁମାନେ ଏବଂ ପୁରୋହିତମାନେ ଆମକୁ କକଟ ବୋଲି ଖାଉଛନ୍ତି, ଈଶ୍ୱର ଆମକୁ ଉଦ୍ଧାର କରି ଉଚିତ କରିବାର ଉଚିତ ନତେଜ ଲୋକମାନେ ବିନଷ୍ଟ ହେବେ। ସେମାନଙ୍କର ଭୋକକୁ ଗୋଡ଼ାଇବା ପାଇଁ ଏହି ଭିକ ମାଗୁଥିବା ଭିକ୍ଷୁମାନେ ଦାବି କରିଥିଲେ ଯେ ସେମାନେ ଉଦ୍ଧାରକାରୀଙ୍କ ଆଦର୍ଶ ଅନୁସରଣ କରୁଛନ୍ତି ଏବଂ ଘୋଷଣା କରିଛନ୍ତି ଯେ ଯୀଶୁ ଏବଂ ତାଙ୍କ ଶିଷ୍ୟମାନଙ୍କୁ ଲୋକମାନଙ୍କ ଦାନରେ ସମର୍ଥନ କରିଛନ୍ତି। ଏହି ଦାବି ଦ୍ୱାରା ସେମାନଙ୍କ କାରଣରେ ଆଘାତ ଲାଗିଥିଲା, କାରଣ ଏହା ଅନେକଙ୍କୁ ନିଜ ପାଇଁ ସତ୍ୟ ଜାଣିବା ପାଇଁ ବାଇବଲକୁ ନେଇଥିଲା। ଏକ ଫଳାଫଳ ଯାହା ଅନ୍ୟମାନଙ୍କ ମଧ୍ୟରୁ ରୋମ୍ ଦ୍ୱାରା କମ୍ ଇଚ୍ଛା କରାଯାଉଥିଲା। ପୁରୁଷମାନଙ୍କ ମନ ସତ୍ୟର ଉତ୍ସକୁ ନିର୍ଦ୍ଦେଶିତ ହୋଇଥିଲା, ଯାହାକି ଏହାକୁ ଲୁଚାଇବା ୱିକ୍ଲିଫ୍ ପ୍ରାୟସଙ୍କ ବିରୁଦ୍ଧରେ ଲେଖିବା ଏବଂ ପ୍ରକାଶନ କରିବା ଆରମ୍ଭ କଲେ। ତଥାପି ସେମାନଙ୍କ ସହିତ ବିବାଦ ଭିତରକୁ ଯିବାକୁ ଏତେ ଚେଷ୍ଟା କଲେ ଯେପରି ଲୋକଙ୍କ ମନକୁ ବାଇବଲ ଏବଂ ଏହାର ଲେଖକଙ୍କ ଶିକ୍ଷାକୁ ଡାକିଲେ। ସେ ଘୋଷଣା କରିଛନ୍ତି ଯେ କ୍ଷମା କିମ୍ବା ବିଚ୍ଛିନ୍ନ ହେବାର ଶକ୍ତି ଧାରଣା ପୁରୋହିତଙ୍କ ତୁଳନାରେ ଅଧିକ ମାତ୍ରାରେ ପୋପଙ୍କ ପାଖରେ ଅଛି, ଏବଂ ଯଦି ସେ ନିଜେ ଈଶ୍ୱରଙ୍କ ନିନ୍ଦା ନକରନ୍ତି ତେବେ କୌଣସି ବ୍ୟକ୍ତି ପ୍ରକୃତରେ ବିଚ୍ଛିନ୍ନ ହୋଇପାରିବେ ନାହିଁ, ଆଉ କୌଣସି ପ୍ରଭାବଶାଳୀ ଉପାୟରେ ସେ ଆଧ୍ୟାତ୍ମିକ ତଥା ସାମୟିକ ଆଧିପତ୍ୟର ସେହି ବୃହତ୍ କପଡ଼ାକୁ ପରାସ୍ତ କରିପାରିବେ ନାହିଁ ଯେଉଁଥିରେ ପୋପ୍ ନିର୍ମାଣ କରୁଥିଲେ ଏବଂ ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଆତ୍ମା ଏବଂ ଶରୀର ବନ୍ଦୀ ହୋଇ ରହିଥିଲା। ବନ୍ଧୁ, ପୁନର୍ବାର ୱିକ୍ଲିଫ୍ଙ୍କ ରୋମ୍ର ବିଷୟରେ ସମ୍ମୁଖୀନ ବିରୁଦ୍ଧରେ ଇଂରାଜୀ ମୁକୁଟର ଅଧିକାର ରକ୍ଷା କରିବାକୁ ଡାକିଥିଲା ଏବଂ ଜଣେ ରାଜଦୂତ ଭାବରେ ନିଯୁକ୍ତ ହୋଇ ସେ ପୋପ୍ କମିଶନରଙ୍କ ସହ ଆଲୋଚନା କରି ନେଦରଲ୍ୟାଣ୍ଡର 2 ବର୍ଷ ବିତାଇଲେ। ଏଠାରେ ତାଙ୍କୁ ଯୋଗାଯୋଗରେ ଅଣାଯାଇଥିଲା। ଫ୍ରାନ୍ସ, ଇଟାଲୀ ଏବଂ ସ୍ନରରୁ ଉପସାନ ଏବଂ ସେ ପରଦା ପଛକୁ ଦେଖିବା ପାଇଁ ଅନେକ ଜିନିଷ ବିଷୟରେ ଜ୍ଞାନ ଆରୋହଣ କରିବାର ଏକ ସୁଯୋଗ ପାଇଲେ, ଯାହା ତାଙ୍କଠାରୁ ଇଂଲଣ୍ଡର ଲୁଚି ରହିଥାନ୍ତେ। ସେ ବହୁତ କିଛି ଶିଖିଲେ ଯାହା ତାଙ୍କର ପରିଶ୍ରମ ପରେ ସୂଚିତ କରିବା। ପାପଲ କୋର୍ଟର ଏହି ପ୍ରତିନିଧିମାନଙ୍କ ମଧ୍ୟରେ ସେ ପ୍ରକୃତ ଚରିତ୍ର ଏବଂ କ୍ରମର ଲକ୍ଷ୍ୟ ପ୍ରତି ଥିଲେ। ସେ ନିଜର ପୂର୍ବ ଶିକ୍ଷାକୁ ଅଧିକ ଲେଖାଖୋଲି ଖୋଲାଖୋଲି ଭାବରେ ଏବଂ ଅଧିକ ଉତ୍ସାହର ସହିତ ପୁନରାବୃତ୍ତି କରିବାକୁ ଲଣ୍ଡନକୁ ପ୍ରତ୍ୟାବର୍ତ୍ତନ କଲେ। ଲୋଭ, ଗର୍ଭ ଏବଂ ପ୍ରତାରଣା ରୋମର ଦେବତା ବୋଲି ଘୋଷଣା କଲେ। ତାଙ୍କର ଏକ ଛପା ହୋଇଥିବା ପତ୍ରିକା ସେ ପୋପ୍ ଏବଂ ତାଙ୍କ ସଂଗ୍ରହକାରୀଙ୍କ ବିଷୟରେ କହିଥିଲେ, ସେମାନେ ଆମ ଦେଶରୁ ଗରିବ ଲୋକମାନଙ୍କ ଜୀବିକା ନିର୍ବାହ କରନ୍ତି ଏବଂ ବର୍ଷକ ମଧ୍ୟରେ ରାଜାଙ୍କ ଟଙ୍କା ଏବଂ ଆଧ୍ୟାତ୍ମିକ ଜିନିଷ ପାଇଁ ଅଭିଶାପ ପାଇଥାନ୍ତି। ସମକ୍ଷତାର ଭ୍ରାନ୍ତ ଏବଂ ସମସ୍ତ ଖ୍ରୀଷ୍ଟ ଧର୍ମବଲମ୍ବୀକୁ ଏହି ଭ୍ରାନ୍ତର ବଞ୍ଚାଇ ରଖିବା ଏବଂ ସାର୍ଟିଫିକେଟ୍, ଯଦିଓ ଆମ କ୍ଷେତ୍ରରେ ଏକ ବିରାଟ ସୁନା ପାହାଡ଼ ଥିଲା ଏବଂ ଅନ୍ୟ କେହି ଏହାକୁ ନେଇ ନଥିଲେ, କିନ୍ତୁ କେବଳ ଏହି ଗର୍ଭିତ ସଂସଦଙ୍କ ସଂଗ୍ରହକାରୀ ସମୟ ଅନୁସାରେ ଏହି ପାହାଡ଼ଟି ଖର୍ଚ୍ଚ ହେବା ଆବଶ୍ୟକ ହେଲା। କାରଣ ସେ ଆମ ଦେଶରୁ ସର୍ବଦା ଟଙ୍କା ଛଡ଼ାଇ ନେଇଛନ୍ତି ଏବଂ ତାଙ୍କ ସିମୋନି ପାଇଁ ଈଶ୍ୱରଙ୍କ ଅଭିଶାପ ବ୍ୟତୀତ ଆଉ କିଛି ପଠାଉ ନାହାନ୍ତି। ଜନ୍ ଲୁଇସ୍ ଜେ ୱିକ୍ଲିପ୍ସଙ୍କ ଜୀବନ ଏବଂ ଇତିହାସରେ ଏହି ସବୁ ଆମେ ପାଉଅଛୁ। ବନ୍ଧୁ, ଲଣ୍ଡନକୁ ଫେରିବା ପରେ ଖୁବ୍ ଶୀଘ୍ର ୱିକ୍ଲିପ୍ ରାଜାଙ୍କ ଠାରୁ ଲୁଥର ରେକର୍ଡ଼ିକ ନିଯୁକ୍ତ ପାଇଲେ। ଏହା ଏକ ନିଶ୍ଚିତତା ଥିଲା ଯେ ରାଜକୁମାର ଅନ୍ତତଃ ପକ୍ଷେ ତାଙ୍କ ସାଧା ଭାଷାରେ ଅସନ୍ତୁଷ୍ଟ ନଥିଲେ। ୱିକ୍ଲିପ୍ଙ୍କ ପ୍ରଭାବ ଅଦଲାତର କାର୍ଯ୍ୟକଳାପକୁ ଆକୃଷ୍ଟ କରିବାରେ ତଥା ଜାତିର ବିଶ୍ୱାସକୁ ଗତି କରିବାର ଅନୁଭବ କରାଯାଇଥିଲା। ବନ୍ଧୁ, ଖୁବ୍ ଶୀଘ୍ର ତାଙ୍କ ବିରୁଦ୍ଧରେ ପୋପ୍ ବଜ୍ରପାତ ହୋଇଥିଲା। ତିନୋଟି ବ୍ୟକ୍ତିଙ୍କୁ ଇଂଲଣ୍ଡ ପଠା ଦିଆଯାଇଥିଲା, ବିଶ୍ୱବିଦ୍ୟାଳୟକୁ ରାଜାଙ୍କୁ ଏବଂ ପ୍ରେଲଟମାନଙ୍କୁ ବିଦ୍ରୋହର ଶିକ୍ଷକଙ୍କୁ ଚୁପ୍ କରିବା ପାଇଁ ତୁରନ୍ତ ଏବଂ ନିର୍ଦ୍ଦୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ଧୁ, ପରିଷଦଠୁ ମଧ୍ୟ ବ୍ୟକ୍ତିମାନେ ଆଗମନ ପୂର୍ବରୁ ବିଶପ୍ ସେମାନଙ୍କର ଉତ୍ସାହରେ ୱିକ୍ଲି ପରୀକ୍ଷା ପାଇଁ ଡକାଇ ଯାଇଥିଲା, କିନ୍ତୁ ରାଜ୍ୟର ଦୁଇଜଣ ଶକ୍ତିଶାଳୀ ରାଜକୁମାର ତାଙ୍କୁ ଟ୍ରିବ୍ୟୁନାଲକୁ ନେଇଗଲେ ଏବଂ ଲୋକମାନେ ବିଲଙ୍କୁ ଘେରି ରହି ଭିତରକୁ ଦୌଡ଼ିଯିବାକୁ ଲାଗିଲେ। ବିଚାରପତିମାନଙ୍କୁ ଏତେ ଭୟଭୀତ କଲେ ଯେ ପ୍ରକ୍ରିୟା ସ୍ଥଗିତ ରହିଲା ଏବଂ ତାଙ୍କୁ ଶାନ୍ତିରେ ଯିବାକୁ ଅନୁମତି ଦିଆଗଲା। ଟିକିଏ ପରେ ଏଡୱାର୍ଡ ତୃତୀୟ, ଯିଏକି ତାଙ୍କ ବିରୁଦ୍ଧ ସ୍ତରରେ ସଂସ୍କାରକାରୀଙ୍କ ବିରୁଦ୍ଧରେ ପ୍ରଭାବ ପକାଇବାକୁ ଚାହୁଁଥିଲେ, ତାଙ୍କର ମୃତ୍ୟୁ ହୋଇଗଲା ଏବଂ ୱିକ୍ଲିପ୍ର ପୁନର୍ବତ ରକ୍ଷକ ଏହି ରାଜ୍ୟର ରେଜିଷ୍ଟ୍ରେଣ୍ଟ ହୋଇଥିଲେ। କିନ୍ତୁ ପୋପ୍ଙ୍କ ଆଗମନ ସମଗ୍ର ଇଂଲଣ୍ଡ ଉପରେ ହେରେଟିକ୍ସ ଗିରଫ ଏବଂ କାରାଗାରରେ ରଖିବା ପାଇଁ ଏକ ନିର୍ଦ୍ଦେଶିତ ହୋଇଥିଲା। ଏହି ପଦପକ୍ଷଗୁଡ଼ିକ ସିଧାସଳଖ ଅଂଶକୁ ସୂଚିତ କଲା। ଏହି ନିଶ୍ଚିତ ହେଲା ଯେ ୱିକ୍ଲିପ୍ ଶୀଘ୍ର ରୋମର ପ୍ରତିଶୋଧର ଶିକାର ହେବା, କିନ୍ତୁ ଯିଏ ପୁରାତନକୁ ଘୋଷଣା କଲା, ଭୟ କର ନାହିଁ, ମୁଁ ତୁମର ଢାଳ, ଯେପରି ଆଦି ପୁସ୍ତକ 15:1 ଆମେ ପାଉଛୁ। ପୁନର୍ବାର ସେବକକୁ ରକ୍ଷା କରିବା ପାଇଁ ହାତ ବଢ଼ାଇଲେ। ବନ୍ଧୁ, ସଂସ୍କାରକାରୀଙ୍କ ପାଇଁ ନୁହେଁ, ବରଂ ତାଙ୍କ ବିନାଶର ନିଷ୍ପତ୍ତି ନେଇଥିବା ପଣ୍ଟିପଙ୍କ ନିକଟକୁ ମୃତ୍ୟୁ ଆସିଲା। ଗ୍ରିଗୋରୀ ଏକାଦଶଙ୍କର ମୃତ୍ୟୁ ହୋଇଥିଲା ଏବଂ ୱିକ୍ଲିଫ୍ ପରୀକ୍ଷା ପାଇଁ ଏକତ୍ରିତ ହୋଇଥିବା ଉପାସକମାନେ ବିସର୍ଜନ ହୋଇଥିଲେ। ସଂସ୍କାର ଅଭିବୃତ୍ତି ପାଇଁ ସୁଯୋଗ ଦେବା ପାଇଁ ଈଶ୍ୱରଙ୍କ ଯାହା ଦିଆଯାଇଥିଲା ଘଟଣାଗୁଡ଼ିକ ଆହୁରି ଆଗ୍ରହ କରିଦେଲା। ଗ୍ରେଗୋରୀଙ୍କ ମୃତ୍ୟୁ ପରେ ଦୁଇ ପ୍ରତିବନ୍ଧୀ ପୋପ୍ ନିର୍ବାଚିତ ହୋଇଥିଲେ। ଦୁଇଟି ବିବାଦୀୟ ଶକ୍ତି ପ୍ରତ୍ୟେକ ଅସମ୍ପୂର୍ଣ୍ଣ ବୋଲି କହୁଥିଲେ, ବର୍ତ୍ତମାନ ମାନିବାକୁ ଦାବି କଲେ। ବନ୍ଧୁ, ବିଶ୍ୱବାସୀଙ୍କ ତାଙ୍କ ଅନ୍ୟ ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କରିବାକୁ ଆହ୍ୱାନ କରିଥିଲେ ଏବଂ ତାଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଉଭୟ ଭୟଙ୍କର ଅନାଥେ ମହାଦ୍ୱାରା ତାଙ୍କ ଦାବିକୁ କାର୍ଯ୍ୟକାରୀ ରଖିଥିଲେ ଏବଂ ତାଙ୍କ ସମର୍ଥକଙ୍କୁ ସ୍ୱର୍ଗରେ ପୁରସ୍କାର ପ୍ରତିଶ୍ରୁତି ଦେଇଥିଲେ। ଏହି ଘଟଣା ପୋପଙ୍କୁ ଶକ୍ତିକୁ ବହୁତ ଦୁର୍ବଳ କରିଦେଇଥିଲା। ପରସ୍ପର ଉପରେ ଆକ୍ରମଣ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକ ଯାହା କରିଥିଲେ ଏବଂ ୱିକ୍ଲିଫ୍ କିଛି ସମୟ ପାଇଁ ବିଶ୍ରାମ ପାଇଥିଲା, ଅନାଥମସ୍ ଏବଂ ପୁନର୍ବାର ପୋପ୍ ଠାରୁ ପୋପ୍ ପର୍ଯ୍ୟନ୍ତ ଉଡ଼ୁଥିଲା ଏବଂ ସେମାନଙ୍କ ବିଦାୟୀ ଦାବିକୁ ସମର୍ଥନ କରିବା ପାଇଁ ରକ୍ତ ସ୍ରୋତ ଢାଲି ଦିଆଯାଇଥିଲା। ଅପରାଧ ଏବଂ ଘଟଣା ଏବଂ ଘୋଟାଲା ଚର୍ଚ୍ଚକୁ ବୁଡ଼ାଇ ଦେଇଥିଲା। ଏହି ସମୟରେ ସଂସ୍କାରକ ତାଙ୍କ ଲୁଥରଙ୍କର ପ୍ରତି ପ୍ୟାରିସର ସୁଶାନ୍ତ ଅବସର ସମୟରେ ବିବାଦୀୟ ପୁରୁଷମାନଙ୍କ ଶାନ୍ତିର ରାଜକୁମାର ଯୀଶୁଙ୍କ ନିକଟରେ ଦେଖାଇବା ପାଇଁ କଠିନ ପରିଶ୍ରମ କରୁଥିଲେ। ସମସ୍ତ କଲହ ଏବଂ ଦୁର୍ନୀତି ସହିତ ଏହି ବିଭେଦ ପ୍ରଭୁଙ୍କ ପ୍ରକୃତିରେ କ'ଣ ତାହା ଦେଖିବା ପାଇଁ ଲୋକଙ୍କୁ ସକ୍ଷମ କରି ସଂସ୍କାର ପାଇଁ ରାସ୍ତା ପ୍ରସ୍ତୁତ କରିଥିଲା। ସେ ପ୍ରକାଶ କରିଥିଲା ଏକ ପତ୍ରିକାରେ କି ସେହି ଟିମ୍ ଅଫ୍ ପସ୍ ୱର୍କ୍ଲିପ୍ ଲୋକମାନଙ୍କ ଆହ୍ୱାନ କରିଥିଲେ ଯେ ଏହି ଦୁଇ ପୁରୋହିତ ପରସ୍ପରକୁ ଖ୍ରୀଷ୍ଟୀୟ ଧର୍ମ ଭାବରେ ନିନ୍ଦା କରିବାରେ ସତ୍ୟ କହୁନାହାନ୍ତି କି। ସେ କହିଥିଲେ, ଈଶ୍ୱର କେବଳ ଜଣେ ପୁରୋହିତଙ୍କ ଉପରେ ରାଜତ୍ୱ କରିବା ପାଇଁ ଆଉ ଦୁଃଖ ଭୋଗିବା ଦୁଃଖୀ ଭୋଗିବେ ନାହିଁ, ବରଂ ଦୁଇଜଣଙ୍କ ମଧ୍ୟରେ ବିଭାଜନ କଲେ, ଯାହାଫଳରେ ଖ୍ରୀଷ୍ଟଙ୍କ ନାମରେ ପୁରୁଷମାନେ ଭୟଭୀତ ଅଧିକ ସହଜରେ ପରାସ୍ତ କରିପାରିବେ। ବନ୍ଧୁ, ୱିକ୍ଲିଫ୍ ତାଙ୍କ ଗୁରୁଙ୍କ ପରି ଗରିବ ଲୋକଙ୍କୁ ସୁସମାଚାର ପ୍ରଚାର କଲେ। ନିଜ ନମ୍ର ଘରେ ଲୁଠର ନିଜ ପ୍ୟାରିସରେ ଆଲୋକ ବିସ୍ତାର କରିବାରେ ସନ୍ତୁଷ୍ଟ ନୁହନ୍ତି। ସେ ସ୍ଥିର କରିଥିଲେ ଯେ ଏହାକୁ ଲଣ୍ଡନର ପ୍ରତ୍ୟେକ ଭାଗକୁ ନିଆଯିବା ଉଚିତ। ଏହାକୁ ସଫଳ କରିବା ପାଇଁ ସେ ଏକ ପ୍ରଚାରକ, ସରଳ ଭକ୍ତ ପୁରୁଷମାନଙ୍କ ଏକ ସଂଗଠନର ଆୟୋଜନ କଲେ, ଯେଉଁମାନେ ସତ୍ୟକୁ ଭଲ ପାଆନ୍ତି ଏବଂ ଏହାକୁ ବଦଳାଇବାକୁ ଏତେ କିଛି ଇଚ୍ଛା କଲେ ନାହିଁ। ଏହି ଲୋକମାନେ ବଜାର ସ୍ଥାନକୁ, ମହାନଗର ରାସ୍ତାରେ ଏବଂ ଦେଶ ଗଳିରେ ଶିକ୍ଷାଦାନ ଦେଉଥିଲେ। ସେମାନେ ବୃଦ୍ଧ, ଅସୁସ୍ଥ ଓ ଗରିବ ଲୋକମାନଙ୍କୁ ଖୋଜିଲେ ଓ ପରମେଶ୍ୱରଙ୍କ ଅନୁଗ୍ରହର ସୁସମାଚାର ସେମାନେ ପ୍ରଚାର କଲେ। ଅକ୍ଟୋପୋଷ୍ଟର ଧର୍ମଶାସ୍ତ୍ରର ପ୍ରଫେସର ଭାବରେ ୱିକ୍ଲିଫ୍ସ ବିଶ୍ୱବିଦ୍ୟାଳୟର ହଲରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ। ସେ ବିଶ୍ୱସ୍ତ ଭାବରେ ତାଙ୍କ ନିର୍ଦ୍ଦେଶର ଛାତ୍ରମାନଙ୍କ ନିକଟରେ ସତ୍ୟ ଉପସ୍ଥାପନା କଲେ ଯେ ସେ ସୁସମାଚାର ଡାକ୍ତର ଆଖ୍ୟା ପାଇଲେ। କିନ୍ତୁ ତାଙ୍କ ଜୀବନର ସବୁଠାରୁ ବଡ଼ କାର୍ଯ୍ୟ ହେଉଛି ଶାସ୍ତ୍ରର ଇଂରାଜୀ ଭାଷାରେ ଅନୁବାଦ କରାଯିବା ଉଚିତ। ଶାସ୍ତ୍ରର ସତ୍ୟ ଏବଂ ଅର୍ଥ ଉପରେ ଏକ କାର୍ଯ୍ୟରେ ସେ ବାଇବଲ ଅନୁବାଦ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହାଦ୍ୱାରା ଲଣ୍ଡନର ପ୍ରତ୍ୟେକ ବ୍ୟକ୍ତି ଯେଉଁ ଭାଷାରେ ଜନ୍ ହୋଇଥିଲେ ସେହି ଭାଷାରେ ଈଶ୍ୱରଙ୍କ ଚମତ୍କାର କାର୍ଯ୍ୟଗୁଡ଼ିକ ପଢ଼ିପାରିବେ। କିନ୍ତୁ ହଠାତ୍ ତାଙ୍କର ପରିଶ୍ରମ ବନ୍ଦ ହୋଇଗଲା। ଯଦିଓ ଏପର୍ଯ୍ୟନ୍ତ 60 ବର୍ଷ ବୟସ ହୋଇନାହିଁ, ନିରନ୍ତର ପରିଶ୍ରମ, ଅଧ୍ୟୟନ ଏବଂ ତାଙ୍କ ଶତ୍ରୁମାନଙ୍କ ଆକ୍ରମଣ ତାଙ୍କ ଶକ୍ତି ଉପରେ କହିଥିଲା ଏବଂ ତାଙ୍କୁ ଅକଲରେ ବୃଦ୍ଧ କରିଦେଇଥିଲା। ତାଙ୍କୁ ଏହି ବିପଦଜନକ ରୋଗରେ ଆକ୍ରମଣ ହୋଇଥିଲା। ବନ୍ଧୁ, ଏହିପରି ଆମେ ଦେଖୁଅଛୁ କି ୱିକ୍ଲିଫଙ୍କ ଜୀବନରେ କିପରି ଘଟିଥିଲା। ଚାଲନ୍ତୁ ସେହି ସଦାପ୍ରଭୁଙ୍କଠାରେ ଆମେ ସମର୍ପଣ କରି ତାହାଙ୍କ ମଧ୍ୟରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ତୁମେ ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରଭୁଙ୍କୁ ମୋ